आकाशवाणी। ସମ୍ବାଦ ପଢୁଛନ୍ତି ପ୍ରଜ୍ଞା ପରିମିତା ଜେନା। ବିହାର ବିଧାନସଭା ଏବଂ ଅନ୍ୟ ରାଜ୍ୟର 8ଟି ବିଧାନସଭା ଉପନିର୍ବାଚନ ପାଇଁ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ନିଯୁକ୍ତ କଲେ ନିର୍ବାଚନ କମିଶନ। 26 ଲକ୍ଷରୁ ଉର୍ଦ୍ଧ ପ୍ରଦୀପ ପ୍ରଜ୍ୱଳନ ସହ ଉତ୍ତରପ୍ରଦେଶର ଅଯୋଧ୍ୟାଠାରେ ଅନୁଷ୍ଠିତ ହେଉଛି ଭବ୍ୟ ଦୀପୋତ୍ସବ। ଫାସ୍ଟ୍ୟାଗ୍ ବାର୍ଷିକ ପାସ୍ ବ୍ୟବସ୍ଥାରେ 2 ମାସ ମଧ୍ୟରେ ସାମିଲ ହୋଇଛନ୍ତି 25 ଲକ୍ଷ ଉପଭୋକ୍ତା। ବିଶ୍ୱ ଜୁନିୟର ବ୍ୟାଡମିଣ୍ଟନ ଚମ୍ପିୟନ୍ସିପ୍ ପ୍ରତିଯୋଗିତାରେ ଭାରତର ତନ୍ଭି ଶର୍ମା ରନର୍ସ ଅପ୍ ଏବଂ ଆଇସିସି ମହିଳା ବିଶ୍ୱକପ୍ ଦିନିକିଆ କ୍ରିକେଟ୍ ପ୍ରତିଯୋଗିତାର ଆଜିର ମ୍ୟାଚ୍ରେ ଭାରତ ସମ୍ମୁଖରେ 299 ରନ୍ର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କଲା ଇଂଲଣ୍ଡ। ବିହାର ବିଧାନସଭା ଏବଂ ଅନ୍ୟ ରାଜ୍ୟର 8ଟି ବିଧାନସଭା ଉପନିର୍ବାଚନକୁ ସ୍ୱଚ୍ଛ ମୁକ୍ତ ଏବଂ ନିରପେକ୍ଷ ଭାବେ ପରିଚାଳନା କରିବା ଲକ୍ଷ୍ୟ ନେଇ ତୀକ୍ଷ୍ଣ ନଜର ରଖିବାକୁ ନିର୍ବାଚନ କମିଶନ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। କମିଶନ କହିଛନ୍ତି ବିହାର ବିଧାନସଭାର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ 121 ଜଣ ସାଧାରଣ ପର୍ଯ୍ୟବେକ୍ଷକ ଏବଂ 18 ଜଣ ପୁଲିସ୍ ପର୍ଯ୍ୟବେକ୍ଷକଙ୍କୁ ନିଯୁକ୍ତ କରାଯାଇଛି। ଦ୍ୱିତୀୟ ପର୍ଯ୍ୟାୟ ପାଇଁ 122 ଜଣ ସାଧାରଣ ପର୍ଯ୍ୟବେକ୍ଷକ ଏବଂ 20 ଜଣ ପୁଲିସ୍ ପର୍ଯ୍ୟବେକ୍ଷକ ନିୟୋଜିତ ହୋଇଛନ୍ତି। ଅନ୍ୟ ରାଜ୍ୟଗୁଡ଼ିକର 8ଟି ବିଧାନସଭା ଉପନିର୍ବାଚନ ପାଇଁ 8 ଜଣ ଲେଖାଏଁ ସାଧାରଣ ଓ ପୁଲିସ୍ ପର୍ଯ୍ୟବେକ୍ଷକଙ୍କୁ ନିଯୁକ୍ତ କରାଯାଇଥିବା କମିଶନ ସୂଚନା ଦେଇଛନ୍ତି। ନିର୍ବାଚନ ଅଭିଯୋଗଗୁଡ଼ିକର ତ୍ୱରିତ ସମାଧାନ ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ କମିଶନ ପର୍ଯ୍ୟବେକ୍ଷକମାନଙ୍କୁ କହିଛନ୍ତି। ରାଜନୈତିକ ଦଳର ପ୍ରତିନିଧି ପ୍ରାର୍ଥୀ ଏବଂ ମତଦାତାଙ୍କ ସହ ସମନ୍ୱୟ ରକ୍ଷା କରି ସମୟୋଚିତ ପଦକ୍ଷେପ ଗ୍ରହଣ କରିବାକୁ କମିଶନ ପର୍ଯ୍ୟବେକ୍ଷକମାନଙ୍କୁ ପରାମର୍ଶ ଦେଇଛନ୍ତି। ମତଦାନ କେନ୍ଦ୍ରଗୁଡ଼ିକ ପରିଦର୍ଶନ କରିବା ସହିତ ମତଦାତାଙ୍କ ସୁବିଧା ପାଇଁ ଗ୍ରହଣ କରାଯାଇଥିବା ବ୍ୟବସ୍ଥାଗୁଡ଼ିକର ସଠିକ୍ କାର୍ଯ୍ୟକାରିତା ନିଶ୍ଚିତ କରିବାକୁ କମିଶନ ପର୍ଯ୍ୟବେକ୍ଷକମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ବିହାରରେ ମୁକ୍ତ ଅବାଧ ଓ ନିରପେକ୍ଷ ନିର୍ବାଚନକୁ ଦୃଷ୍ଟିରେ ରଖି ଆୟକର ବିଭାଗ ରାଜ୍ୟ ପୁଲିସ୍ ଏବଂ ଅବକାରୀ ବିଭାଗ ପକ୍ଷରୁ କଠୋର ପଦକ୍ଷେପ ନିଆଯାଇଛି। ଚଳିତ ମାସ 6 ତାରିଖରେ ରାଜ୍ୟରେ ନିର୍ବାଚନ ଆଚରଣ ବିଧି ଲାଗୁ ହେବା ପରେ କର୍ତ୍ତୃପକ୍ଷଙ୍କ ପକ୍ଷରୁ 2,73 ଲକ୍ଷ ଟଙ୍କା ଜବତ କରାଯାଇସାରିଲାଣି। ସେହିପରି 22 କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ମଦ, 16,21,000 ଟଙ୍କା ମୂଲ୍ୟର ନିଶାଦ୍ରବ୍ୟ ଏବଂ 5 କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ମୂଲ୍ୟବାନ ଧାତୁ ଜବତ କରାଯାଇଛି। ଭୋଟରମାନଙ୍କୁ ଆକୃଷ୍ଟ କରିବା ଲାଗି ବିଭିନ୍ନ ପ୍ରକାର ଉପହାର ସାମଗ୍ରୀ ମଧ୍ୟ ଜବତ କରାଯାଇଛି। ଗତକାଲି ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଲାଗି ନାମାଙ୍କନ ପତ୍ରଗୁଡ଼ିକର ଯାଞ୍ଚ ପ୍ରକ୍ରିୟା ଶେଷ ହୋଇଥିବା ବେଳେ ଆସନ୍ତାକାଲି ହେଉଛି ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ପ୍ରାର୍ଥୀପତ୍ର ଦାଖଲର ଅନ୍ତିମ ଦିନ। ଦ୍ୱିତୀୟ ପର୍ଯ୍ୟାୟରେ 20ଟି ଜିଲ୍ଲାର 122ଟି ବିଧାନସଭା ଆସନ ନିମନ୍ତେ ଆସନ୍ତା ମାସ 11 ତାରିଖ ଦିନ ଭୋଟ୍ ଗ୍ରହଣ ଅନୁଷ୍ଠିତ ହେବ। ଉତ୍ତରପ୍ରଦେଶର ଅଯୋଧ୍ୟାଠାରେ ଦୀପାବଳିର ଅବ୍ୟବହିତ ପୂର୍ବରୁ ଆଜି ବିରାଟ ଦୀପୋତ୍ସବ ସମାରୋହ ଅନୁଷ୍ଠିତ ହେଉଛି। ରାମ କି ପିଢ଼ି ସମେତ ଅଯୋଧ୍ୟାର 56ଟି ଘାଟରେ 26 ଲକ୍ଷରୁ ଉର୍ଦ୍ଧ୍ୱ ପ୍ରଦୀପ ପ୍ରଜ୍ୱଳନ କରାଯାଇ ଗିନିଜ୍ ବିଶ୍ୱ ରେକର୍ଡ ସୃଷ୍ଟି କରିବା ନିମନ୍ତେ ଉତ୍ତରପ୍ରଦେଶ ସରକାରଙ୍କ ପକ୍ଷରୁ ଲକ୍ଷ୍ୟ ରଖାଯାଇଛି। ଚଳିତ ବର୍ଷ ସରୋଜ ନଦୀକୂଳରେ 21 ବେଦାଚାର୍ଯ୍ୟ ମହାଆରତୀ କରିବା ସହ ଶ୍ଳୋକ ଓ ଗାନର ଆୟୋଜନ କରାଯାଇଛି। ରାଜ୍ୟପାଳ ଆନନ୍ଦିବେନ୍ ପଟେଲ, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ଅନ୍ୟାନ୍ୟ ମନ୍ତ୍ରୀମାନେ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ଦେଶରେ ଫାସ୍ଟ୍ୟାଗ୍ ବାର୍ଷିକ ପାସ୍ ବ୍ୟବସ୍ଥା ଶୁଭାରମ୍ଭ ହେବାର 2 ମାସ ମଧ୍ୟରେ 25 ଲକ୍ଷ ଉପଭୋକ୍ତା ସାମିଲ ହୋଇଛନ୍ତି। ଗତ ଅଗଷ୍ଟ ମାସ 15 ତାରିଖରୁ ଆରମ୍ଭ ହୋଇଥିବା ଏହି ବ୍ୟବସ୍ଥା ମାଧ୍ୟମରେ ଇତିମଧ୍ୟରେ ରେକର୍ଡ ପରିମାଣ 5,67,00,000 ଟଙ୍କା ସଂଗ୍ରହ ହୋଇଛି। ଜାତୀୟ ରାଜପଥ ବ୍ୟବହାରକାରୀଙ୍କ ଯାତ୍ରାକୁ ଏହା ସୁଗମ କରିବା ସହିତ ଏଥିପ୍ରତି ଚାହିଦା ବୃଦ୍ଧି ପାଇଛି। ଦେଶର ପ୍ରାୟ 1,150 ଟୋଲ୍ ପ୍ଲାଜାକୁ ଏହି ବ୍ୟବସ୍ଥାରେ ସାମିଲ କରାଯାଇଛି। ବାର୍ଷିକ ପାସ୍ ବ୍ୟବସ୍ଥା ମାଧ୍ୟମରେ ଉପଭୋକ୍ତାଙ୍କୁ 3,000 ଟଙ୍କା କିମ୍ବା 200 ଟୋଲ୍ ପ୍ଲାଜା ଅତିକ୍ରମ ପାଇଁ ଏକକାଳୀନ ଅର୍ଥ ପ୍ରଦାନର ବ୍ୟବସ୍ଥା କରିଥାଏ। ଏହାଦ୍ୱାରା ଫାସ୍ଟ୍ୟାଗ୍କୁ ବାରମ୍ବାର ରିଚାର୍ଜ କରିବାର ଆବଶ୍ୟକତା ପଡ଼ିନଥାଏ। ରାଜମାର୍ଗ ଯାତ୍ରା ଆପ୍ ମାଧ୍ୟମରେ ଏକକାଳୀନ ଶୁଳ୍କ ପୈଠ ସହିତ ଯାନବାହନ ସହିତ ଲିଙ୍କ୍ ହୋଇଥିବା ଫାସ୍ଟ୍ୟାଗ୍ରେ ଏହି ବାର୍ଷିକ ପାସ୍ ସକ୍ରିୟ ହେବାର ବ୍ୟବସ୍ଥା ରହିଛି। ଚଳିତ ପାର୍ବଣ ଋତୁରେ ରାଜମାର୍ଗ ଆପ୍ ମାଧ୍ୟମରେ ବାର୍ଷିକ ପାସ୍ ବାବଦରେ ଅର୍ଥ ପୈଠଜନିତ ଉପହାର ପ୍ରଦାନ କରିବାର ବ୍ୟବସ୍ଥା ରହିଛି। ଏହାର ସୁଯୋଗ ନେବାକୁ ସମସ୍ତଙ୍କୁ ଆହ୍ୱାନ କରାଯାଇଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଆସନ୍ତା ମଙ୍ଗଳବାର ଦିନ ପୋଲିସ୍ ସ୍ମୃତି ଦିବସ ଅବସରରେ ନୂଆଦିଲ୍ଲୀସ୍ଥିତ ରାଷ୍ଟ୍ରୀୟ ପୋଲିସ୍ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ। 1969 ଅକ୍ଟୋବର 21 ତାରିଖରେ ଲଦାଖରେ ଚୀନ୍ ସୈନ୍ୟଙ୍କ ଆକ୍ରମଣରେ 10 ଜଣ ଭାରତୀୟ ପୋଲିସ୍ ଶହୀଦ ହୋଇଥିଲେ। ସେହିଦିନଠାରୁ ପ୍ରତ୍ୟେକ ବର୍ଷ ପୋଲିସ୍ ସ୍କୃତି ଦିବସ ପାଳନ କରାଯାଉଛି। ସେହିଦିନ ଦିଲ୍ଲୀ ପୋଲିସ୍ ଏବଂ କେନ୍ଦ୍ରୀୟ ସୁରକ୍ଷା ବଳ ପକ୍ଷରୁ ଏକ ମିଳିତ ପ୍ୟାରେଡ୍ ଅନୁଷ୍ଠିତ ହେବ। କେନ୍ଦ୍ରମନ୍ତ୍ରୀ, କେନ୍ଦ୍ରୀୟ ସୁରକ୍ଷା ବଳ ମୁଖ୍ୟ ଏବଂ କେନ୍ଦ୍ରୀୟ ପୋଲିସ୍ ସଂଗଠନର ମୁଖ୍ୟ ଏବଂ ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଶ୍ରଦ୍ଧାସୁମନ ଅର୍ପଣ କରିବେ। ଚଳିତ ମାସ 22-30 ତାରିଖ ପର୍ଯ୍ୟନ୍ତ ରାଷ୍ଟ୍ରୀୟ ପୋଲିସ୍ ସ୍ମାରକୀଠାରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଦୀପାବଳି ପର୍ବ ପାଇଁ ଯାତ୍ରୀ ଭିଡ଼କୁ ଦୃଷ୍ଟିରେ ରଖି ଭାରତୀୟ ରେଳବାଇ ପକ୍ଷରୁ ଦେଶବ୍ୟାପୀ ଶତାଧିକ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରୁଛି। ଉତ୍ତରପ୍ରଦେଶ ଏବଂ ବିହାରରେ ଅତ୍ୟଧିକ ଯାତ୍ରୀ ଭିଡ଼କୁ ଏଡ଼ାଇବା ପାଇଁ ବିଭିନ୍ନ ଲକ୍ଷ୍ୟସ୍ଥଳକୁ ଅନେକଗୁଡ଼ିଏ ସ୍ୱତନ୍ତ୍ର ଟ୍ରେନ୍ ବ୍ୟବସ୍ଥା କରାଯାଇଛି। ସେହିପରି ଚେନ୍ନାଇରେ ପ୍ରାୟ 18 ଲକ୍ଷ ଲୋକ ଚଳିତ ସପ୍ତାହରେ ନିଜ ନିଜ ଗନ୍ତବ୍ୟସ୍ଥଳକୁ ଯାତ୍ରା କରିବାକୁ ଥିବାରୁ ରେଳବାଇ ପକ୍ଷରୁ ଅନେକଗୁଡ଼ିଏ ଟ୍ରେନ୍ର ଯାତ୍ରା ପରିସର ବୃଦ୍ଧି କରାଯାଇଛି। ତାମିଲନାଡୁ ରାଜ୍ୟ ପରିବହନ ନିଗମ ପକ୍ଷରୁ 20,000 ସ୍ୱତନ୍ତ୍ର ବସ୍ ବ୍ୟବସ୍ଥା କରାଯାଇଛି। ସେହି ବସ୍ଗୁଡ଼ିକ ବିଭିନ୍ନ ରେଳ ଷ୍ଟେସନ୍ରୁ ଯାତ୍ରୀମାନଙ୍କୁ ସେମାନଙ୍କ ଗନ୍ତବ୍ୟସ୍ଥଳରେ ପହଞ୍ଚାଇବ। ତେବେ ଏସବୁ କାର୍ଯ୍ୟର ତଦାରଖ ଲାଗି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ନୂଆଦିଲ୍ଲୀ ରେଳ ଷ୍ଟେସନ୍ ପରିଦର୍ଶନ କରିଛନ୍ତି। ସେ କହିଛନ୍ତି 75,000 ପର୍ଯ୍ୟନ୍ତ ଯାତ୍ରୀ ଚଳାଚଳ ନିମନ୍ତେ ଏହି ରେଳ ଷ୍ଟେସନ୍ର କ୍ଷମତା ବୃଦ୍ଧି କରାଯାଇଛି। ଆୟୁଷ ମନ୍ତ୍ରଣାଳୟ ପକ୍ଷରୁ ଅଷ୍ଟିଓପୋରୋସିସ୍ ବା ଅସ୍ଥିକ୍ଷୟକୁ ରୋକିବା ଲାଗି ବୃଦ୍ଧ ଏବଂ ବୟସ୍କ ମହିଳାମାନଙ୍କୁ ଆୟୁର୍ବେଦିକ ପ୍ରତିଷେଧକ ବ୍ୟବସ୍ଥା, ସନ୍ତୁଳିତ ପୁଷ୍ଟିକର ଖାଦ୍ୟ ଏବଂ ଶାରୀରିକ ବ୍ୟାୟାମର ଆବଶ୍ୟକତା ଉପରେ ଜନସାଧାରଣଙ୍କୁ ସଚେତନ କରାଯାଉଛି। ଆସନ୍ତାକାଲି ବିଶ୍ୱ ଅଷ୍ଟିଓପୋରୋସିସ୍ ଦିବସ ପାଳନର ଅବ୍ୟବହିତ ପୂର୍ବରୁ ଆୟୁଷ ମନ୍ତ୍ରଣାଳୟ ପକ୍ଷରୁ ଏପରି ବିବୃତ୍ତି ଜାରି କରାଯାଇଛି। ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଦୈନିକ ଜୀବନରେ ଶାରୀରିକ ବ୍ୟାୟାମ ଏବଂ ପୁଷ୍ଟିକର ଖାଦ୍ୟ ସେବନ ଦ୍ୱାରା ହାଡ଼ ଦୃଢ଼ ହେବା ସହ ହାଡ଼ ଭାଙ୍ଗିବା ବିପଦକୁ ହ୍ରାସ କରାଯାଇପାରିବ। ଏଥିନିମନ୍ତେ ପ୍ରତିଷେଧକ ବ୍ୟବସ୍ଥା ଏବଂ ଜୀବନଶୈଳୀରେ ପରିବର୍ତ୍ତନର ଆବଶ୍ୟକତା ରହିଛି ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଏହା ଏକ ନିରବଜନିତ ରୋଗ, କିନ୍ତୁ ଉତ୍ତମ ସ୍ୱାସ୍ଥ୍ୟ ନିମନ୍ତେ ବଡ଼ ଆହ୍ୱାନ। ବିଶ୍ୱରେ ଏହି ରୋଗରେ ବହୁ ସଂଖ୍ୟାରେ ଲୋକ ପୀଡ଼ିତ ବୋଲି ଜଣାପଡ଼ିଛି। ଅଷ୍ଟିଓପୋରୋସିସ୍ ରୋଗ ନିରାକରଣ ନିମନ୍ତେ ସୁସ୍ଥ ଅସ୍ଥି ଏବଂ ଆୟୁର୍ବେଦିକ ସମାଧାନ ପନ୍ଥା ସଂକ୍ରାନ୍ତରେ ସଚେତନତା ସୃଷ୍ଟି କରିବା ଲାଗି ଚଳିତ ବର୍ଷ ଏହି ଦିବସର ଲକ୍ଷ୍ୟ ରଖାଯାଇଛି। ଲଦାଖ ଉପରାଜ୍ୟପାଳ କବିନ୍ଦର ଗୁପ୍ତା ଭାରତୀୟ ପ୍ରଶାସନିକ ସେବାରେ ନିଯୁକ୍ତି ନିମନ୍ତେ ଆଶାୟୀ ପ୍ରାର୍ଥୀଙ୍କ ଲାଗି ଆର୍ଥିକ ସହାୟତା REWA 2.0 ଯୋଜନାର ଶୁଭାରମ୍ଭ କରିଛନ୍ତି। ଫଳରେ ଆଶାୟୀ ପ୍ରାର୍ଥୀଙ୍କୁ ଗୁଣାତ୍ମକ ଶିକ୍ଷାଗତ କୋଚିଂ ବ୍ୟବସ୍ଥା ଏବଂ ମେଧା ଭିତ୍ତିରେ ବୃତ୍ତି ଯୋଗାଇ ଦିଆଯିବ। କେନ୍ଦ୍ରଶାସିତ ଅଞ୍ଚଳର ପ୍ରତିଭାବାନ ପ୍ରାର୍ଥୀମାନଙ୍କୁ ଭାରତୀୟ ପ୍ରଶାସନିକ ସେବାରେ ନିଯୁକ୍ତି ନିମନ୍ତେ ଆକୃଷ୍ଟ କରିବା ଲାଗି ଏହି ଯୋଜନାର ଲକ୍ଷ୍ୟ ରହିଛି। ଛାତ୍ରଛାତ୍ରୀମାନେ ସରକାରୀ ଚାକିରି ଏବଂ ଦେଶସେବାରେ ନିଯୁକ୍ତି ନିମନ୍ତେ ଏହି ଯୋଜନା ସହାୟକ ହୋଇପାରିବ ବୋଲି କୁହାଯାଇଛି। ଲଦାଖ କେନ୍ଦ୍ରଶାସିତ ଅଞ୍ଚଳ ପ୍ରଶାସନ ପକ୍ଷରୁ ଆଗାମୀ ୟୁପିଏସ୍ସି ପରୀକ୍ଷା ନିମନ୍ତେ ପ୍ରତ୍ୟେକ ମେଧାବୀ ଛାତ୍ରଛାତ୍ରୀଙ୍କୁ 1,18,000 ଟଙ୍କା ଆର୍ଥିକ ସହାୟତା ଯୋଗାଇ ଦିଆଯିବ। ଏହି ଯୋଜନାରେ ଲେହେ ଓ କାର୍ଗିଲ୍ ଜିଲ୍ଲାର ମୋଟ 80 ଜଣ ମେଧାବୀ ଛାତ୍ରଛାତ୍ରୀ ସାମିଲ ହୋଇଛନ୍ତି। ପାକିସ୍ତାନ ଏବଂ ଆଫଗାନିସ୍ତାନ ମଧ୍ୟରେ ଦୋହାଠାରେ ଅନୁଷ୍ଠିତ ବୁଝାମଣା ପରେ ତୁରନ୍ତ ଅସ୍ତ୍ରବିରତି ଲାଗି ସମ୍ମତି ପ୍ରକାଶ ପାଇଛି। ଗତକାଲି ଦୋହାରେ କତାର ଏବଂ ତୁର୍କୀର ମଧ୍ୟସ୍ଥତାରେ ଅନୁଷ୍ଠିତ ବୈଠକରେ ଉଭୟ ଦେଶ କିଛିଦିନ ଧରି ସୃଷ୍ଟି ହୋଇଥିବା ସଂଘର୍ଷମୟ ପରିସ୍ଥିତିକୁ ବନ୍ଦ ରଖିବା ଲାଗି ନିଷ୍ପତ୍ତି ନେଇଥିଲେ। ଭାରତର ବ୍ୟାଡ୍ମିଣ୍ଟନ ଖେଳାଳି ତନ୍ଭି ଶର୍ମା ଜୁନିୟର ବିଶ୍ୱ ଚମ୍ପିୟନ୍ସିପ୍ ପ୍ରତିଯୋଗିତାରେ ଦ୍ୱିତୀୟ ସ୍ଥାନ ହାସଲ କରି ରନର୍ସ ଅପ୍ ହୋଇଛନ୍ତି। ସେ ଫାଇନାଲ୍ ପର୍ଯ୍ୟାୟରେ ଥାଇଲାଣ୍ଡର ଖେଳାଳିଙ୍କଠାରୁ 7-15, 12-15 ସେଟ୍ରେ ପରାଜିତ ହୋଇଛନ୍ତି। ତନ୍ଭି ଗତକାଲି ସେମିଫାଇନାଲ୍ ମ୍ୟାଚ୍ରେ ଚୀନ୍ର ଲିୟୁ ସି ୟାଙ୍ଗ୍ଙ୍କୁ 15-11 ଓ 15-9 ସେଟ୍ରେ ପରାସ୍ତ କରି ଫାଇନାଲ୍ ପର୍ଯ୍ୟାୟକୁ ଉନ୍ନୀତ ହୋଇଥିଲେ। ଆଇସିସି ମହିଳା ବିଶ୍ୱକପ୍ ଦିନିକା କ୍ରିକେଟ୍ ପ୍ରତିଯୋଗିତାର ଆଜିର ମ୍ୟାଚ୍ରେ ଇଂଲଣ୍ଡ ଭାରତ ସମ୍ମୁଖରେ 299 ରନ୍ର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଛି। ଇନ୍ଦୋରର ହୋଲକର କ୍ରିକେଟ୍ ଷ୍ଟାଡିୟମ୍ଠାରେ ଖେଳାଯାଉଥିବା ଏହି ମ୍ୟାଚ୍ରେ ଟସ୍ ଜିତି ଇଂଲଣ୍ଡ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପଭି ଗ୍ରହଣ କରିଥିଲା। ନିର୍ଦ୍ଧାରିତ 50 ଓଭର୍ରେ 8 ୱିକେଟ୍ ବିନିମୟରେ 288 ରନ୍ ସଂଗ୍ରହ କରିଛି। ଭାରତର ବ୍ୟାଟିଂ ଜାରି ରହିଛି। ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ପର୍ଥଠାରେ ଆଜିଠାରୁ ଆରମ୍ଭ ହୋଇଥିବା ଏକ ଦିବସୀୟ କ୍ରିକେଟ୍ ସିରିଜ୍ର ପ୍ରଥମ ମ୍ୟାଚ୍ରେ ଅଷ୍ଟ୍ରେଲିଆ ଭାରତକୁ 7 ୱିକେଟ୍ ପରାସ୍ତ କରିଛି। ଟସ୍ ଜିତି ଅଷ୍ଟ୍ରେଲିଆ ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପଭି ନେଇଥିଲା। ବର୍ଷା ଯୋଗୁଁ ଖେଳ 26 ଓଭର୍ରେ ସୀମିତ ରଖିବା ଲାଗି ନିଷ୍ପଭି ନେଇଥିଲା। ଭାରତ ନିର୍ଦ୍ଧାରିତ ଓଭର୍ରେ 9 ୱିକେଟ୍ ହରାଇ ମାତ୍ର 136 ରନ୍ ସଂଗ୍ରହ କରିଥିଲା। ବିହାର ବିଧାନସଭା ଏବଂ ଅନ୍ୟ ରାଜ୍ୟର 8ଟି ବିଧାନସଭା ଉପନିର୍ବାଚନ ପାଇଁ କେନ୍ଦ୍ର ପର୍ଯ୍ୟବେକ୍ଷକ ନିଯୁକ୍ତ କଲେ ନିର୍ବାଚନ କମିଶନ। 26 ଲକ୍ଷରୁ ଉର୍ଦ୍ଧ୍ୱ ପ୍ରଦୀପ ପ୍ରଜ୍ୱଳନ ସହ ଉତ୍ତରପ୍ରଦେଶର ଅଯୋଧ୍ୟାଠାରେ ଅନୁଷ୍ଠିତ ହେଉଛି ଭବ୍ୟ ଦୀପୋତ୍ସବ। ଫାସ୍ଟ୍ୟାଗ୍ ବାର୍ଷିକ ପାସ୍ ବ୍ୟବସ୍ଥାରେ 2 ମାସ ମଧ୍ୟରେ ସାମିଲ ହୋଇଛନ୍ତି 25 ଲକ୍ଷ ଉପଭୋକ୍ତା। ବିଶ୍ୱ ଜୁନିୟର ବ୍ୟାଡମିଣ୍ଟନ ଚମ୍ପିୟନ୍ସିପ୍ ପ୍ରତିଯୋଗିତାରେ ଭାରତର ତନ୍ଭି ଶର୍ମା ରନର୍ସ ଅପ୍ ଏବଂ ଆଇସିସି ମହିଳା ବିଶ୍ୱକପ୍ ଦିନିକିଆ କ୍ରିକେଟ୍ ପ୍ରତିଯୋଗିତାର ଆଜିର ମ୍ୟାଚ୍ରେ ଭାରତ ସମ୍ମୁଖରେ 299 ରନ୍ର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କଲା ଇଂଲଣ୍ଡ। ସମ୍ବାଦ ଶେଷ ହେଲା।